ରାଜ, ଆଇ ଏମ୍ ସରି। ବହୁତ ଦିନରୁ ଗୋଟେ କଥା କହିବି ଭାବୁଥିଲି, କିନ୍ତୁ କହିପାରୁନଥିଲି। ମୁଁ ଏବେ ଅଂଶୁ ସହ ରିଲେସନରେ ଅଛି, ଆଉ ତୁମ ଅପେକ୍ଷା ମୁଁ ତା ସହ ବେଶୀ ଖୁସିରେ ଅଛି। ପାରିବ ଯଦି ମୋତେ କ୍ଷମା କରିଦେବ, ଆଉ ତୁମେ ତୁମ ଜୀବନରେ ଆଗକୁ ବଢ଼ିଯିବ। ବାଏ।
ଗୋଟେ ମୁହୂର୍ତ୍ତ ମୁଁ ନ ଦେଖିଲେ ପ୍ରିୟା ରହି ଯାଉଥିଲା ମୋ ସ୍ପନ୍ଦନ। କେବେ ଭାବିଛୁ କି ଥରେ ତୁ ଗଲା ପରେ କେମିତି କଟୁଛି ମୋ ରାତି ଦିନ। ଜୀବନ ଠୁ ବେଶୀ ତତେ ପାଇ ମୋ ହୃଦୟ ଥିଲା ଭାରି ଖୁସି। ଓ କୋ ଭୁଲ ଥିଲା ମୋର, ମତେ କଲୁ ଏକା କରି ବୁଝିଗଲି ମନ ତୋର ସ୍ୱାର୍ଥରେ ତିଆରି। କେଡ଼େ ନିଷ୍ଠୁର ତ ମନ, ଭୁଲି ଗଲୁ ପଛ ଦିନ ଭାଙ୍ଗି ଦେଲୁ ମୋ ସପନ। ତତେ ଗୋଟେ ମୁହୂର୍ତ୍ତ ମୁଁ ନ ଦେଖିଲେ ପ୍ରିୟା ରହି ଯାଉଥିଲା ମୋ ସ୍ପନ୍ଦନ। କେବେ ଭାବିଛୁ କି ଥରେ ତୁ ଗଲା ପରେ କେମିତି କଟୁଛି ମୋ ରାତି ଦିନ। ମୁଁ ଥିଲି ତୋ ସ୍ପନ୍ଦନ, କହ କାଇଁ ଅଧା ରହିଗଲା ଆମରି ପ୍ରେମ। ଓ ଭାବିଦେଲେ କଥା ତୋର ମୋ ଦୁଇଆ आखि भिजे ओदा ओदा आखि मोर तते केते खोजे कह तो बिना लो साथी मु बोलची भी केमिति तो पाई जलुची मो मन
मैडम सब रिपोर्ट आपणकर देख सैला परे सॉरी टू से आपणकर कैंसर एबे लास्ट स्टेज जोटा कि आमे कैंसर रो फोर्थ स्टेज बोली कहू
मो पाखरे ओ केते टाइम अछि
मैक्सिमम 6 मंथ
देख जा बात हे गला सब ठीक हे जीवो
आउ किछि ठीक हे बने मते मोर चिंता नै राज को कथा भाबिले डर लगुछि केमती रहिबे से मते छड़ी की तू मोर गोटे हेल्प करिबु ପରେ ରାଜ ସାରା ଜୀବନ କଷ୍ଟ ପାଇବା ଅପେକ୍ଷା ମୋର ଗୋଟିଏ ମିଛ ତାଙ୍କୁ ଆଗକୁ ବଢ଼ିବାକୁ କାରଣଟି ଦେବ
ତତେ ଗୋଟେ ମୁହୂର୍ତ୍ତ ମୁଁ ନ ଦେଖିଲେ ପ୍ରିୟା ରହିଯାଉଥିଲା ମୋ ସ୍ପନ୍ଦନ କେବେ ଭାବିଛୁ କି ଥରେ ତୁ ଗଲା ପରେ କେମିତି କଟୁଛି ମୋରା